ହ୍ୟାଲୋ, ମୋ ନାଁ ମମତା ଭୋଇ ଆଉ ମୁଁ ଲକ୍ଷ୍ମୀ ସାଗର ତଳ ସାହିର କହୁଛି। ଲକ୍ଷ୍ମୀ ସାଗର ତଳ ସାହି ପହିଲା ସାହି ମଙ୍ଗଳା ମନ୍ଦିର ପାଖ। ଆମ ଘର ଆଗରେ ଅଳିଆ ଗଦା କରୁଛନ୍ତି ଆଉ ଆପଣ ମୋ ପାଖରେ ତ ବଡ଼ ମୋବାଇଲ ନାହିଁ ନା, ଛୋଟ ମୋବାଇଲ, ସେଥିଲାଗି ଆପଣଙ୍କୁ କଲ୍ କରିଛି।